ବାବୁ ଭାୟାଙ୍କ ଦପ୍ତର। ରଚନା ସୂର୍ଯ୍ୟକାନ୍ତ ଦାସ। ଭାରତରେ ସରକାରୀ କାମ ଧୀର ମନ୍ଥର ଗତିରେ କାହିଁକି ଚାଲୁଛି, ତାହାର ବିଭିନ୍ନ କାରଣ ନିର୍ଣ୍ଣୟ କରାଯିବା ବେଳେ ଗୋଟିଏ ପ୍ରଧାନ କାରଣ ଦର୍ଶାଯାଇଥାଏ ଯେ ଅଫିସ ଗୁଡ଼ିକରେ କାମ କରିବା ପରିବର୍ତ୍ତେ ଆଳାପ ଆଲୋଚନାରେ ବିଶେଷ ସମୟ ଅତିବାହିତ ହେଉଛି। ଜଣେ ଅଭିଜ୍ଞ ବୈଦେଶିକ ପର୍ଯ୍ୟବେକ୍ଷକଙ୍କ ମତରେ ଯେଉଁ ଭାରତୀୟମାନେ ଅଫିସରେ କାର୍ଯ୍ୟ କରନ୍ତି, ସେମାନେ ଅଫିସକୁ ବନ୍ଧୁବାନ୍ଧବ ସଂଖୋଳିବା ଲାଗି ପୀଠସ୍ଥଳୀ ରୂପେ ବ୍ୟବହାର କରନ୍ତି। ଉକ୍ତ ବିଦେଶୀ ନାଗରିକ ମନ୍ତବ୍ୟ କରିଛନ୍ତି ଯେ ଅଫିସରେ କାମ କରୁଥିବା ଅଧିକାଂଶ କିରାଣୀ ଓ ବାବୁ ଭାୟା ଯେଭଳି ବହୁ କୁଟୁମ୍ବୀ ଲୋକ ଏବଂ ଯେପରି ଛୋଟ ଘରେ ବାସ କରନ୍ତି, ସେଥିରେ ସ୍ୱଗୃହରେ ବନ୍ଧୁବାନ୍ଧବଙ୍କୁ ଭେଟି ଆଳାପ ଆଲୋଚନା କରିବାର ସୁବିଧା ନାହିଁ। ଖୁବ୍ ଅଳ୍ପ ସଂଖ୍ୟକ ବାସଗୃହରେ ବୈଠକ ଖାନା ରହିଛି ଏବଂ ବନ୍ଧୁବାନ୍ଧବ ଓ ଆଗନ୍ତୁକଙ୍କ ଲାଗି ଯଥେଷ୍ଟ ସଂଖ୍ୟକ ଆସନ ଯୋଗାଇବାର ବ୍ୟବସ୍ଥା ରହିଛି। ତେଣୁ ଅଫିସ ହିଁ ଏକମାତ୍ର ସ୍ଥାନ ଯେଉଁଠି ପରିଚିତ ବ୍ୟକ୍ତିଙ୍କ ସହିତ ଦେଖା ସାକ୍ଷାତ ଓ ଆଦର ସମ୍ଭାଷଣ ଯଥାସମ୍ଭବ ଭଦ୍ରୋଚିତ ଭାବରେ ସମାହିତ ହୋଇପାରେ। ସୁତରାଂ ଅଫିସ କାମରେ ଯେତେ ଏକାଗ୍ରତା ଓ ନିଷ୍ଠାପର ଭାବ ଦେଖାଇବା ଦରକାର, ତାହା ମିଳିପାରେ ନାହିଁ। ବୈଦେଶିକ ପର୍ଯ୍ୟବେକ୍ଷକଙ୍କ ମନ୍ତବ୍ୟ କେତେଦୂର ସତ୍ୟ ବା ମିଥ୍ୟା, ତାହା ଆପଣ ନିଜ ଅନୁଭୂତିରୁ କଳନା କରନ୍ତୁ। ଯଦି ଜଣେ ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହିତ କିମ୍ବା ତାଙ୍କ ଅଫିସରେ କାର୍ଯ୍ୟ କରୁଥିବା ବନ୍ଧୁଙ୍କ ସହିତ ସାକ୍ଷାତ କରିବାକୁ ଚାହାନ୍ତି, ତେବେ ଆପଣ ହଠାତ୍ ଦିନେ ଯାଇ ବା ଟେଲିଫୋନ୍ କରି ଅଫିସ ସମୟରେ ତାଙ୍କ ନିକଟରେ ପହଞ୍ଚିଯିବାରେ କିଛି ଅସୁବିଧା ନାହିଁ। ଅଫିସ କାମ ସଂକ୍ରାନ୍ତରେ ତ ତାଙ୍କୁ ଅଫିସରେ ଦେଖା କରିବା ବିହିତ, କିନ୍ତୁ ଖାଲି ପୂର୍ବ ପରିଚୟର ସୁବିଧା ନେଇ ତାଙ୍କ ଅଫିସକୁ ଯାଇ ଭେଟ ମୁଲାକାତ କରିବାରେ ଆମର କମ୍ ଆଗ୍ରହ ନଥାଏ। ତାଙ୍କ ଘର ଖୋଜିବାରେ ସମୟ ନଷ୍ଟ ନକରି ତାଙ୍କୁ ଅଫିସରେ ଦେଖା କରିଯିବାଟା ଯେମିତି ଗୋଟିଏ ସୁବିଧାଜନକ ଘଟଣା। ସେ ହୁଏତ ଅଫିସ କାମରେ ବ୍ୟସ୍ତ ଥାଇପାରନ୍ତି, ଆମେ କିନ୍ତୁ ଯାଇ ତାଙ୍କ କାମରେ ସାମାନ୍ୟ ଟିକିଏ ବ୍ୟାଘାତ ଜନ୍ମାଇ ତାଙ୍କୁ ଦେଖା କରି ନେବାଟା ସାଧାରଣ ଘଟଣା ବୋଲି ଧରି ନେଇଥାଉ। ଆମ ଭଳି ଯଦି 4-5 ଜଣ ଏହିପରି ପ୍ରତିଦିନ ତାଙ୍କର ଦର୍ଶନାଭିଳାଷୀ ହୁଅନ୍ତି ବା ସେହିପରି 8-10 ଜଣ ସାକ୍ଷାତ ଦର୍ଶନ ନ କରି ଟେଲିଫୋନ୍ ଯୋଗେ ସମ୍ଭାଷଣ ଜଣାନ୍ତି, ତାହେଲେ ଅଫିସଟା ଯେ ବନ୍ଧୁ ସମ୍ଭାଷଣର ପୀଠସ୍ଥଳୀ କାହିଁକି ହୋଇ ନ ପଡ଼ିବ, ତାର କୌଣସି ଉପାୟାନ୍ତର ନାହିଁ। ନିତାନ୍ତ ଘରୋଇ ଓ ବେସରକାରୀ କାମରେ ସୁଦ୍ଧା ଆମେ ପରିଚିତ ବ୍ୟକ୍ତିମାନଙ୍କୁ ସେମାନଙ୍କ ଅଫିସରେ ଯାଇ ସାକ୍ଷାତ କରିବା ଆମର ଗୋଟାଏ ଅଭ୍ୟାସ। ସେହି ପରିଚିତ ବ୍ୟକ୍ତି ଓ କର୍ମଚାରୀମାନଙ୍କର ମଧ୍ୟ ଦୁର୍ଗୁଣ ଯେ ସେମାନଙ୍କ ଅଫିସରେ ହିଁ ବାହାରିଆ ଲୋକଙ୍କୁ ଭେଟ ମୁଲାକାତ କରିବାର ସୁଯୋଗ ଦିଅନ୍ତି ଏବଂ ଟେଲିଫୋନ୍ ଯୋଗେ ଅଫିସରେ ସେମାନଙ୍କ ସହିତ ବାକ୍ୟାଳାପ କରି ସମୟ ଓ ସରକାରୀ ଧନର ଅପବ୍ୟୟ କରନ୍ତି। ଏ କୁଅଭ୍ୟାସ ଓ ଦୁର୍ଗୁଣ ବଢ଼ି ଉଠୁଥିବା ଯାଏ ଆମ ସରକାରୀ ଅଫିସରେ କ୍ଷିପ୍ର ଗତିରେ କୌଣସି କାର୍ଯ୍ୟ ସମ୍ପାଦନ ହେବାର ସମ୍ଭାବନା ଆଦୌ ନାହିଁ। ବୋଧହୁଏ ସରକାରୀ ଅଫିସ କାମ ଓ କ୍ଷିପ୍ର ଗତିରେ କରାଯାଇପାରିବା କାମ, ଏ ଦୁହିଁଙ୍କର ସହାବସ୍ଥାନ ଭାରତରେ ବର୍ତ୍ତମାନ ସମ୍ଭବ ନୁହେଁ। ଯିଏ ଅଫିସରେ କାମ କରିବ, ସିଏ ଯେ ଯୋଗ ସାଧନା ବା ତପସ୍ୟା କଲା ଭଳି ଖାଲି ଅଫିସ କାମରେ ତନ୍ମୟ ହୋଇ ମନପ୍ରାଣ ଢାଳିଦେବ ଏବଂ ସହକର୍ମୀ ବା ଆଗନ୍ତୁକଙ୍କ ସାଥିରେ ପଦେ ହେଲେ ହସଖୁସିରେ ଗପ କରିବା ତା ପକ୍ଷେ ନିଷିଦ୍ଧ ହେବ, ଏ କଥା ଆମେ କହିବାକୁ ଚାହୁଁନାହୁଁ। ଅଫିସ କର୍ମଚାରୀଙ୍କ ଉପରେ କାର୍ଯ୍ୟକ୍ଷେତ୍ରରେ ଥିବା ସମୟ ତକ ଆମେ ତୁଣ୍ଡବନ୍ଦ ନିଷେଧାଜ୍ଞା ଜାରି କରିବାକୁ ଚାହୁଁନାହୁଁ କିମ୍ବା ସେମାନଙ୍କୁ ମୌନବ୍ରତ ପାଳନ କରିବାକୁ ମଧ୍ୟ ବାଧ୍ୟ କରିପାରିବୁ ନାହିଁ। ଏହା ସମ୍ଭବ ନୁହେଁ ଓ ଆବଶ୍ୟକ ମଧ୍ୟ ନୁହେଁ। କିନ୍ତୁ ଏକଥା ସତ୍ୟ ଯେ ଆମ ଦେଶରେ ଯେଉଁମାନେ ଅଫିସରେ କିରାଣୀ ଓ ହାକିମ ହୁକୁମା ହୋଇ କାମ କରନ୍ତି, ସେମାନେ କାମ ସମୟରେ କର୍ତ୍ତବ୍ୟ କର୍ମ ସହିତ ସମ୍ପୃକ୍ତ ନଥିବା ବିବିଧ ବିଷୟ ଓ ବିଭିନ୍ନ ବ୍ୟକ୍ତିଙ୍କ ସହିତ ଆଲୋଚନାରେ ସାକ୍ଷାତରେ ହେଉ ବା ଟେଲିଫୋନ୍ ଯୋଗେ ହେଉ ଯଥେଷ୍ଟ ସମୟ ଅତିବାହିତ କରନ୍ତି। 8 ଘଣ୍ଟା ଅଫିସ ସମୟ ମଧ୍ୟରେ ଯେତେ ପରିମାଣ କର୍ତ୍ତବ୍ୟ କର୍ମ ଶେଷ ହେବା ଉଚିତ ସେତକ ହୋଇପାରେ ନାହିଁ। କେତେକ କର୍ମଚାରୀ ଅଛନ୍ତି ଯେଉଁମାନେ ଅଳ୍ପ ସମୟରେ ଯଥେଷ୍ଟ କାମ କରିପାରନ୍ତି, ତେଣୁ ଆଗନ୍ତୁକ ବନ୍ଧୁ ଓ ପରିଚିତ ବ୍ୟକ୍ତି ବା ସହକର୍ମୀଙ୍କ ସହିତ ଆଳାପ ଆଲୋଚନାରେ ଘଣ୍ଟାଏ ନଷ୍ଟ କରୁଥିଲେ ସୁଦ୍ଧା ସେମାନଙ୍କ ଦୈନନ୍ଦିନ ନିର୍ଦ୍ଧାର୍ଯ୍ୟ କର୍ତ୍ତବ୍ୟ ସେମାନେ ଶେଷ କରିଦିଅନ୍ତି। ଆହୁରି ଅନେକ ଅଛନ୍ତି ଯେଉଁମାନେ ବିଶେଷ କର୍ମତତ୍ପର ନୁହନ୍ତି, ଯେଉଁମାନଙ୍କର କର୍ତ୍ତବ୍ୟ କୁଶଳତା ନାହିଁ, ସମୟ ଜ୍ଞାନ ନାହିଁ, ସ୍ଥାନ କାଳ ପାତ୍ର ବିବେଚନା ନାହିଁ। ସେମାନେ କାମ କଲାବେଳେ କୌତୁକରେ ମାତନ୍ତି, ଫଳତଃ କାମ ହୁଏ ନାହିଁ, କୌତୁକ ବି ଭଲ ହୁଏ ନାହିଁ। ତହସିଲ ଅଫିସରେ, କଲେକ୍ଟରେଟ୍ ଅଫିସରେ, ବ୍ୟାଙ୍କରେ, ରେଲୱେ ବୁକିଂ ଅଫିସରେ, କଲେଜ ଅଫିସରେ, ଏହିପରି ବହୁବିଧ ସ୍ଥାନମାନଙ୍କରେ କିରାଣୀମାନଙ୍କ ମଧ୍ୟରେ ଖୁସି ଗପ ଜମିଥିବା ବେଳେ, ଟେଲିଫୋନ୍ ବା କଥାବାର୍ତ୍ତାରେ ହାକିମମାନେ ନିମଗ୍ନ ଥିବାବେଳେ ଆପଣ କିପରି ଧୈର୍ଯ୍ୟର ସହିତ ନିଜ କାମଟି ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରିଥାନ୍ତି ଏବଂ କେତେ ସମୟ ଆପଣଙ୍କୁ ଅପେକ୍ଷା କରିବାକୁ ପଡ଼େ ତାହା ଲକ୍ଷ୍ୟ କରିଥିବେ ନିଶ୍ଚୟ। କାମ ଆଗ ନା ଖୁସି ଗପ ଆଗ, କେଉଁଟିରେ ସରକାରୀ କର୍ମଚାରୀମାନଙ୍କର କେତେ ସମୟ ଅତିବାହିତ ହୁଏ ତାହା ତଦାରଖ କଲେ ଉପରିସ୍ଥ ହାକିମମାନଙ୍କର ନିଶ୍ଚୟ ଚକ୍ଷୁ ବିସ୍ଫାରିତ ହୋଇଯାଆନ୍ତା। ସମୟ ସମୟରେ ବିବେକ ସମ୍ପନ୍ନ ବଡ଼ ହାକିମମାନେ ଖେଦୋକ୍ତି କରିବାର ଶୁଣାଯାଏ, ଆଃ ଆଜି ଅଫିସରେ କିଛି ହେଲେ କାମ ହୋଇପାରିଲା ନାହିଁ, ଅଫିସରେ ଏତେ ଲୋକ ହାଉଯାଉ, ଏତେ ଲୋକ ଗହଳି, ଏତେ ଟେଲିଫୋନ୍ କଲ୍, ସେଥିରେ କି ପୁରା କାମ ହୁଏ? ଅଫିସ୍ ଇଜ୍ ନଟ୍ ଦ ପ୍ଲେସ୍ ଟୁ ୱାର୍କ। କେତେକ ସ୍ଥଳରେ ପାଞ୍ଚଟା ସମୟରେ ଅଫିସ୍ ଛୁଟି ଉତ୍ତାରୁ ବିଡ଼ା ବିଡ଼ା ଫାଇଲ୍ ହାକିମଙ୍କ ଘରକୁ ବୁହା ହୋଇଯାଏ। ଅଫିସରେ କାମ କରି ହେଉ ନାହିଁ, ଘରେ ନିରୋଳାରେ ସାହେବ ଫାଇଲ୍ ଦେଖିବେ। ସମୟ ସମୟରେ ଅଫିସରେ ଲୋକାରଣ୍ୟ କମିଗଲେ ଛୁଟି ଉତ୍ତାରୁ କିରାଣୀମାନେ ବସି ନିର୍ବାଧରେ କାମ କରିପାରନ୍ତି। ଅଫିସ୍ ସମୟ ମଧ୍ୟରେ କାମ ହୁଏ ନାହିଁ, ଅଫିସ୍ ନିଛାଟିଆ ହେଲେ କାମ କିଛି ଚାଲେ। ଅଫିସରେ ଯଥେଷ୍ଟ ପରିମାଣର କାମ ନହେଲେ କଳକାରଖାନାରେ କାମ ଅଟକି ରହିବ, ବନ୍ଦର କାମ ବାଧାପ୍ରାପ୍ତ ହେବ, ଡାକ୍ତରଖାନାରେ ରୋଗୀ ସଢ଼ୁଥିବ, ସୈନ୍ୟବାହିନୀକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଡେରି ହୋଇଯିବ, ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇପାରୁନଥିବ, ଚାଷୀର କୃଷି ପଦାର୍ଥ ଲାଗି ଉଚିତ ମୂଲ୍ୟରେ ବଜାର ମିଳିବା ଅସୁବିଧା ଘଟିଯିବ। ଅଫିସ୍ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବା ଅପାରଗତାର ପରୋକ୍ଷ ଫଳାଫଳ ସହିତ ଦେଶର ବ୍ୟବସାୟ ବାଣିଜ୍ୟ ଓ ଜନସାଧାରଣଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟ ଘନିଷ୍ଠ ଭାବେ ଜଡ଼ିତ ଅଟେ। ସେଥିପାଇଁ ଆମ ଦେଶରେ ଯୋଜନା କମିଶନ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସରକାରୀ ଅଫିସରେ ଏବଂ ସରକାରଙ୍କ ପରିଚାଳିତ ଶିଳ୍ପ ସଂସ୍ଥାମାନଙ୍କରେ କାର୍ଯ୍ୟଦକ୍ଷତା ବୃଦ୍ଧି ଲାଗି ବାରମ୍ବାର ପରାମର୍ଶ ଦେଇଥାନ୍ତି। ଅର୍ଗାନାଇଜେସନ୍ ଓ ମେଥଡ୍ସ ସଂକ୍ଷେପରେ OM ଡିଭିଜନ ସୃଷ୍ଟି କରି ଅଫିସ୍ କାମରେ ଯେଉଁଠି ଯାହା ଦୋଷ ଦୁର୍ବଳତା ରହୁଛି ତାହାର ଅନୁସନ୍ଧାନ ଓ ପ୍ରତିକାର ବ୍ୟବସ୍ଥା ହେଉଛି। ତଥାପି ଅଫିସ୍ ପରିଚାଳନାରୁ ଯଥେଷ୍ଟ ସଂଖ୍ୟକ ତ୍ରୁଟି ସୁଧାରିବାକୁ ରହିଛି। ସରକାରୀ ଅଫିସରେ କାମ ଯାହା ହେଉନା କାହିଁକି, ଅଫିସରଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବ ଏବଂ ଅଫିସ୍ ସାଜସଜ୍ଜାରେ ଚହଟ ଚିକ୍କଣ ମଧ୍ୟ ବୃଦ୍ଧି ଲାଭୁଥିବ। 20 ବର୍ଷ ତଳର ସରକାରୀ ଅଫିସ୍ ସାଜସଜ୍ଜା ଓ ଆଧୁନିକ ଅଫିସ୍ ସାଜସଜ୍ଜାରେ ଯେଉଁ ଆକାଶ ପାତାଳ ପ୍ରଭେଦ ରହିଛି ତାହା ସହଜରେ ଲକ୍ଷ୍ୟ କରିହୁଏ। ଅଫିସରେ ଆଡ଼ମ୍ବର ବୃଦ୍ଧି ପାଇଛି, କିନ୍ତୁ ଦୁଃଖ ହୁଏ ଯେ ଦକ୍ଷତା ଅନୁରୂପ ପରିମାଣରେ ବୃଦ୍ଧି ଲଭୁନାହିଁ। ସ୍ୱତନ୍ତ୍ର ଅଫିସ୍ ଉପକରଣ, ସୁଶୋଭନ ପରଦା, ଗାଲିଚା, ସ୍ୱତନ୍ତ୍ର ଅନ୍ଦର ମହଲ ଇତ୍ୟାଦିରେ ଆଧୁନିକ ସରକାରୀ ଅଫିସ୍ ଯଥେଷ୍ଟ ସଜ୍ଜିତ ଆଉ ସୁଶୋଭିତ। ଇନର ଅଫିସ୍, ଆଉଟର ଅଫିସ୍, ଅଫିସ୍ ଆୱେ ଫ୍ରମ୍ ଅଫିସ୍ ଇତ୍ୟାଦି ଅଫିସ୍ ସଂଖ୍ୟା ବଢ଼ି ଚାଲିଛି। ୱେଷ୍ଟ ପେପର ବାସ୍କେଟ୍ ଠାରୁ ପିନ୍ କୁସନ୍ ପର୍ଯ୍ୟନ୍ତ ପ୍ରତ୍ୟେକଟି ଅଫିସ୍ ସରଞ୍ଜାମରେ ନୂତନତ୍ୱର ଚିହ୍ନ ରହିଛି। ପ୍ରତ୍ୟେକ ଜରିଆରେ ଅଫିସରଙ୍କ ଆଭିଜାତ୍ୟ, ପଦମର୍ଯ୍ୟାଦା ଓ ସ୍ୱାତନ୍ତ୍ର୍ୟ ବଜାୟ ରଖିବାର ବ୍ୟବସ୍ଥା ହୋଇଛି। ଅଫିସ୍ଗୁଡ଼ିକ ଯେ ରୁକ୍ଷ ଓ ସୌନ୍ଦର୍ଯ୍ୟହୀନ କାର୍ଯ୍ୟସ୍ଥଳୀ ହେବ ଏହା କହିବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ନିରାଡ଼ମ୍ବର ଶୂନ୍ୟବାଦୀ ବି ନୁହୁଁ। ଅଫିସ୍ କାଇଦା କଟକଣାରେ ଆଭିଜାତ୍ୟ ଓ ପ୍ରଦର୍ଶନୀର ଆମେ ବିରୋଧ କରୁନାହୁଁ। ଅଫିସରେ କି କାର୍ଯ୍ୟପ୍ରଣାଳୀରେ ବିଭିନ୍ନ କର୍ମଚାରୀଙ୍କ ଟେବୁଲ ଅବସ୍ଥାପିତ ହେବ, କି ଢଙ୍ଗରେ ଆଲୋକ ଦିଆଗଲେ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ, କି ଧରଣର କଲର ଡିଜାଇନ୍ ରହିବ, କି ଢାଞ୍ଚାରେ କାର୍ଯ୍ୟପ୍ରଣାଳୀ ନିୟନ୍ତ୍ରିତ ହେବ, କେଉଁ ଫାଇଲିଂ ପ୍ରଣାଳୀ ଅନୁସୃତ ହେବ, ଏ ସମସ୍ତ ଅଫିସ୍ ଲେଆଉଟ୍ ବ୍ୟାପାର ଉପରେ ଆହୁରି ଧ୍ୟାନ ଦିଆଯାଉ ବୋଲି ଆମେ ଦାବି କରୁଛୁ। ଅଫିସ୍ କାନ୍ଥରେ କି କାରୁକାର୍ଯ୍ୟ ଶୋଭା ପାଇବ, କନଫରେନ୍ସ ରୁମ୍, ରେକର୍ଡ ରୁମ୍ ଇତ୍ୟାଦି କିଭଳି ସଜ୍ଜିତ ହେବ, ତତ୍ ସମ୍ପୃକ୍ତ ଅଫିସ୍ ଡିଜାଇନ୍ ପ୍ରତି ମଧ୍ୟ ଆହୁରି ଗଭୀର ମନୋନିବେଶ କରାଯାଉ, ଏହା ଆମର ଦୃଢ଼ ମତ। ସାଧାରଣ କରଦାତା ରୂପେ ଆମେ ଏତିକି ଚାହୁଁ ଯେ ସାଜସଜ୍ଜା କ୍ଷେତ୍ରରେ ସରକାରୀ ଅଫିସମାନେ ଯେପରି ବେସରକାରୀ ଶିଳ୍ପ ପ୍ରତିଷ୍ଠାନ ଓ ବଡ଼ ବଡ଼ କମ୍ପାନୀର ଅଫିସଗୁଡ଼ିକୁ ଅନୁକରଣ କରୁଛନ୍ତି ବୋଲି ଆମେ ଲକ୍ଷ୍ୟ କରୁଛୁ, ଦକ୍ଷତା କ୍ଷେତ୍ରରେ ମଧ୍ୟ ପ୍ରତିଯୋଗିତା ହେଉ। ବଡ଼ ବଡ଼ କମ୍ପାନୀରେ ଅଫିସ କାମରେ ଯେଉଁ ଦକ୍ଷତା ଦେଖାଯାଏ, ସରକାରୀ ଅଫିସରେ ତାହାର ପ୍ରଚଳନ ହେଉ। ସରକାରୀ ଅଫିସରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ କିରାଣୀ ଓ ପ୍ରତ୍ୟେକ ଅଫିସର ଦୈନନ୍ଦିନ ଅନ୍ୟୁନ କେତେ କାର୍ଯ୍ୟ କରିବା ଉଚିତ ତାହାର ନିର୍ଦ୍ଦିଷ୍ଟ ପରିମାଣ ସୂଚିତ ହେଉ। ଫାଇଲ ଚାଷ ବଢ଼ି ବଢ଼ି ନଯାଉ। ସରକାରୀ କାର୍ଯ୍ୟରେ ଅଯଥା କାଳକ୍ଷେପଣ ନୀତି ବର୍ଜନ କରାଯାଉ। ଅଯୋଗ୍ୟ ଅପାରଗ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଅଫିସରେ ଚିହ୍ନଟ କରାଯାଉ। ଅକ୍ଷମ ବ୍ୟକ୍ତିଙ୍କୁ କାର୍ଯ୍ୟରୁ ଯଥାଶୀଘ୍ର ଅନ୍ତର କରାଯାଉ। ପୃଥିବୀରେ ସର୍ବତ୍ର ସ୍ୱୀକୃତ ହୋଇଛି ଯେ ଅଫିସ କାମ ଅତ୍ୟନ୍ତ ରୁଟିନ୍ କାମ ହୋଇଥିବାରୁ ଏଥିରେ ଖୁବ୍ ଚଞ୍ଚଳ ମାନସିକ କ୍ଳାନ୍ତି ଆସିଯାଏ। ଏ କାମରେ ବୈଚିତ୍ର୍ୟ ନାହିଁ, ଅବସାଦ ରହିଛି। ପୁରୁଷ ଲୋକଙ୍କ ଅପେକ୍ଷା ସ୍ତ୍ରୀମାନେ ରୁଟିନ୍ କାମ କରିବାରେ ଅଧିକ ପାରଙ୍ଗମ ବୋଲି ବିଲାତ ଯୁକ୍ତରାଷ୍ଟ୍ର ଜାପାନରେ କେବଳ ସ୍ତ୍ରୀ ଲୋକ ହିଁ ଅଫିସ କାମରେ ନିଯୁକ୍ତ ହୁଅନ୍ତି। ସେକ୍ରେଟାରୀ, କ୍ଲର୍କ, ଅଫିସ ଆସିଷ୍ଟାଣ୍ଟ, ଅଫିସ ସୁପରଭାଇଜର ରୂପେ ମହିଳାମାନେ ଅଫିସ କାମରେ ପାଶ୍ଚାତ୍ୟ ଦେଶରେ ବେଶ୍ ଦକ୍ଷତା ଓ ନୈପୁଣ୍ୟ ହାସଲ କରିସାରିଛନ୍ତି। ଆମ ଦେଶରେ ଅଫିସରେ କାର୍ଯ୍ୟ କରୁଥିବା ପୁରୁଷମାନେ ତାହାର 1% ଦକ୍ଷତା ମଧ୍ୟ ଅର୍ଜନ କରିପାରିନାହାନ୍ତି। ପାଶ୍ଚାତ୍ୟ ଦେଶରେ କମ୍ପାନୀ ଓ କର୍ପୋରେସନ ଗୁଡ଼ିକରେ ପ୍ରଧାନ କାର୍ଯ୍ୟାଳୟର ସାଜସଜ୍ଜା, କାରୁକାର୍ଯ୍ୟ, ରକ୍ଷଣାବେକ୍ଷଣ ଇତ୍ୟାଦିରେ ସଯତ୍ନ ଧ୍ୟାନ ଦିଆଯାଏ। ବିଶିଷ୍ଟ ଚିତ୍ରକଳା ବିଶାରଦ, ବିଶିଷ୍ଟ ସ୍ଥାପତ୍ୟ ଶିଳ୍ପୀଙ୍କ କଳା ଓ ଭାସ୍କର୍ଯ୍ୟରେ କମ୍ପାନୀ ଅଫିସ ବିମଣ୍ଡିତ ହୋଇଥାଏ। ଦ ଅଫିସ ଇଜ୍ ବିକମିଂ ଏ କାଇଣ୍ଡ ଅଫ୍ ଷ୍ଟେଜ୍ ଫ୍ରମ୍ ହ୍ୱିଚ୍ ୱାନ୍ ପ୍ରୋଜେକ୍ଟ ବୋଥ୍ ଏ ପର୍ସନାଲ ଆଣ୍ଡ କର୍ପୋରେଟ ଇମେଜ୍। ବିଲାତ ଓ ଯୁକ୍ତରାଷ୍ଟ୍ରରେ କଳକାରଖାନା କାମ ଓ ଅଫିସ କାମରେ ନିଯୁକ୍ତ ହୋଇଥିବା ଶ୍ରମିକ ଶ୍ରମିକାଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଅନୁସନ୍ଧାନ ଲାଗି ବହୁବିଧ ଗବେଷଣା ହୋଇଛି। କିଭଳି ବାତାବରଣ ଓ କିଭଳି ସାଙ୍ଗସାଥୀ ମେଳରେ କାମ କଲେ ଜଣେ ଅଧିକ ଉତ୍ପାଦନ କରିପାରିବ, ନିଖୁଣ କାମ କରିପାରିବ, ଉତ୍ସାହରେ କାମ କରିପାରିବ ଆଉ କାମରୁ ତୃପ୍ତି ଲଭିବ, ଏ ସମସ୍ତ ବିଷୟର ପୁଙ୍ଖାନୁପୁଙ୍ଖ ଗବେଷଣା ହୋଇସାରିଛି। କାମ ବେଳେ ଗପ ଜମେଇଲେ ହୁଏତ କେତେକ ପ୍ରକାର କଳକାରଖାନା କାମରେ ବ୍ୟାଘାତ ଜନ୍ମିବ ନାହିଁ। ସାଙ୍ଗସାଥୀକୁ ଭଲ ତାଲିମ ଦେବା ଲାଗି, କାମ ଶିଖାଇବା ଲାଗି, ସେମାନଙ୍କ କାମରୁ କିଛି ନିଜେ ଶେଷ କରିଦେବା ଲାଗି, କର୍ମୀମାନଙ୍କ ମଧ୍ୟରେ କର୍ତ୍ତବ୍ୟ କ୍ଷେତ୍ରରେ ଭାବର ଆଦାନ ପ୍ରଦାନ, ଆଳାପ ଆଲୋଚନା ନିନ୍ଦନୀୟ ନୁହେଁ। ମନ ଫୁର୍ତ୍ତି ଲାଗି କାମ ବେଳେ ବି ଥଟା ଟାପରା ଲୋଡ଼ା। ଜୀବନର ପରିପୂର୍ଣ୍ଣ ଉପଲବ୍ଧି ଲାଗି ସହକର୍ମୀଙ୍କ ସହିତ ଅନୁଭୂତି ବିନିମୟ ଆବଶ୍ୟକ। କର୍ମକ୍ଷେତ୍ରରେ ବା ଅଫିସରେ ଗଳ୍ପ ଗୁଞ୍ଜନ ଓ ସାମାନ୍ୟ କଳରବ ଆମୋଦଦାୟକ ଅଟେ। ନିଛାଟିଆ ସ୍ଥାନରେ ବା ନିର୍ଜନ ଅଫିସରେ କାମ କରିବାକୁ ଅନେକ ଲୋକ ଅନିଚ୍ଛୁକ ହୁଅନ୍ତି। ମିଳିମିଶି ଆଲୋଚନା କରି କାମ କଲେ ମନ ସତେଜ ରହେ। ଲୋକେ ଏକତ୍ର ହସଖୁସିରେ କାମ କଲେ ସେମାନଙ୍କ ମନର ମିଳନ ଘଟେ, କାମରୁ ତୃପ୍ତି ମିଳେ, କମ୍ପାନୀ ବିରୁଦ୍ଧରେ ଛିଦ୍ର ଅନ୍ୱେଷଣ କରିବାର ସ୍ପୃହା କମିଯାଏ। କମ୍ପାନୀମାନେ ସେଥିଲାଗି ସାଧାରଣତଃ କାମବେଳେ ନିତ୍ୟାନ୍ତ ଆବଶ୍ୟକ ନହେଲେ ତୁଣ୍ଡବନ୍ଦ ଆଦେଶ ଦିଅନ୍ତି ନାହିଁ। କାରଖାନା ଶ୍ରମିକ ଏବଂ ଅଫିସରେ କିରାଣୀ ଦାୟିତ୍ୱ ସମ୍ପନ୍ନ ହୋଇଗଲେ ସେମାନେ ଆଳାପ ଆଲୋଚନାର ମାତ୍ରା ଲଙ୍ଘନ କରନ୍ତି ନାହିଁ କିମ୍ବା କର୍ତ୍ତବ୍ୟ କର୍ମରେ ଅବହେଳା ପ୍ରଦର୍ଶନ କରନ୍ତି ନାହିଁ। ଆମ ଦେଶ ସରକାରୀ ଓ ଅର୍ଦ୍ଧସରକାରୀ ଅଫିସଗୁଡ଼ିକରେ କର୍ମଚାରୀମାନଙ୍କର ପରସ୍ପର ମଧ୍ୟରେ ତଥା ଆଗନ୍ତୁକ ବନ୍ଧୁବାନ୍ଧବଙ୍କ ସହିତ ଆଳାପ ଆଲୋଚନା ଅନେକ କ୍ଷେତ୍ରରେ ମାତ୍ରା ଲଙ୍ଘନ କରିଯାଏ। ଦୈନନ୍ଦିନ କର୍ତ୍ତବ୍ୟ କର୍ମର ନିର୍ଦ୍ଦିଷ୍ଟ କୋଟା କାହା ଲାଗି ସ୍ଥିରୀକୃତ ହୋଇନାହିଁ, ହୋଇଥିଲେ ବି ପାଳିତ ହେଉଛି କି ନାହିଁ କେହି ତଦାରଖ କରେ ନାହିଁ। ଯେଉଁ କିରାଣୀ ଟିଏ ବିଲ୍ ଯାଞ୍ଚ କରୁଛି ସେ ଦିନସାରା 3 ଖଣ୍ଡି ଟିଏ ବିଲ୍ ଯାଞ୍ଚ କରିଦେଇ ବାକି ସମୟ ତକ ବିଭିନ୍ନ ଦପ୍ତରରେ ବନ୍ଧୁ ସଂଖୋଳି ଯାଏ। ଖଣ୍ଡିଏ ଫାଇଲ୍ ଧରି ବସି ଅନ୍ୟ ଏକ କିରାଣୀ ଏ କଥା ଶୁଣୁ ଶୁଣୁ ସେଇଥିରେ 2 ଘଣ୍ଟା ବିତିଯାଏ। ପ୍ରଥମତଃ ଆମ ଅଫିସମାନଙ୍କରେ ନବନିଯୁକ୍ତ କର୍ମଚାରୀମାନଙ୍କୁ ସୁସମ୍ବନ୍ଧ ପ୍ରଣାଳୀରେ କାର୍ଯ୍ୟ କରିବାକୁ କୌଣସି ପ୍ରାଥମିକ ବା ସାମୟିକ ତାଲିମ ଦିଆଯାଉ ନାହିଁ। ଦ୍ୱିତୀୟତଃ ଆମର ଅଫିସ କାର୍ଯ୍ୟପ୍ରଣାଳୀ ବଡ଼ ସମୟ ସାପେକ୍ଷ। ତୃତୀୟତଃ ବ୍ୟକ୍ତିଗତ ଭାବେ ଆମେ ଅତ୍ୟନ୍ତ କର୍ତ୍ତବ୍ୟ ବିମୁଖ। ଏହି ସମସ୍ତ ଦୁର୍ଗୁଣ ସହିତ ଅଫିସରେ ଆଗନ୍ତୁକ ସଂଖୋଳିବାର ଯେଉଁ କୁଅଭ୍ୟାସ ଆମର ରହିଛି, ତାହା ଆମର ଦକ୍ଷତାକୁ ଅତ୍ୟନ୍ତ ହୀନ କରିଦେଇଛି। ଆମ ସରକାରୀ ଅଫିସର ସୂକ୍ଷ୍ମ ଚିତ୍ର ହେଲା, ବଡ଼ ବଡ଼ ସରକାରୀ ହାକିମମାନେ ମଧ୍ୟାହ୍ନ ଭୋଜନ ଲାଗି 2 ଘଣ୍ଟାରୁ ଅଧିକ ଅଫିସରୁ ଅନୁପସ୍ଥିତ ରହୁଛନ୍ତି। କିରାଣୀମାନେ କେତେବେଳେ ଅଫିସ ଛୁଟି ହେବ ସେଥିଲାଗି କାନ୍ଥ ଘଡ଼ିକୁ ଚାହିଁ କ୍ଲକ୍ ୱାଚର୍ ରୂପେ କାଳକ୍ଷେପଣ କରୁଛନ୍ତି। ଏହି କ୍ଲକ୍ ୱାଚର୍ମାନଙ୍କୁ ନେଇ ରାମରାଜ୍ୟ ଗଢ଼ାଯାଏ ନାହିଁ, କିମ୍ବା ଗଣତାନ୍ତ୍ରିକ ସମାଜବାଦ ମଧ୍ୟ ଉଧେଇପାରେ ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ସୂର୍ଯ୍ୟକାନ୍ତ ଦାସଙ୍କ ରଚିତ ବାବୁ ଭାୟାଙ୍କ ଦପ୍ତର। ରହିଲୁ, ନମସ୍କାର।